ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀ ଆଜି କେରଳମ୍ ଏବଂ ତାମିଲନାଡୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ ଭାରତର ସୀମା ସଂଲଗ୍ନ ଦେଶଗୁଡ଼ିକରୁ ପୁଞ୍ଜିନିବେଶ ସମ୍ପର୍କିତ ପରାମର୍ଶବଳୀରେ ସଂଶୋଧନ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ ଦେଶର କୃଷି ଏବଂ ଶକ୍ତି କ୍ଷେତ୍ରର ରୂପାନ୍ତରୀକରଣ ଦିଗରେ ସୌର ଜଳସେଚନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପଶ୍ଚିମ ଏସିଆର ସ୍ଥିତିକୁ ଯଥାଶୀଘ୍ର ସ୍ୱାଭାବିକ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ ଦେଶର ପ୍ରତିବଦ୍ଧତା ଦୋହରାଇଲେ ରୁଷ ରାଷ୍ଟ୍ରପତି ଏବଂ ଦେଶରେ ଜଳ ସଂରକ୍ଷଣ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଶିଳ୍ପାନୁଷ୍ଠାନଗୁଡ଼ିକୁ ଜଳଶକ୍ତି ମନ୍ତ୍ରୀଙ୍କ ଆହ୍ୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳମ୍ ଏବଂ ତାମିଲନାଡୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବେ ଅପରାହ୍ନରେ ପ୍ରଧାନମନ୍ତ୍ରୀ କେରଳମ୍ର ଏର୍ଣ୍ଣାକୁଲମ୍ଠାରେ 10,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ ଏହି ଅବସରରେ ଶ୍ରୀ ମୋଦି ସ୍ଥାନୀୟ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ପରେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଗସ୍ତ କରି ତିରୁଚିରାପଲ୍ଲୀଠାରେ ପ୍ରାୟ 5,650 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ଏହିସବୁ ପ୍ରକଳ୍ପ ମଧ୍ୟରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଭିତ୍ତିଭୂମି ଗ୍ରାମାଞ୍ଚଳ ସଂଯୋଗୀକରଣ ରାଜପଥ ବିକାଶ ଏବଂ ରେଳସେବା ଆଦି ଅନ୍ତର୍ଭୁକ୍ତ ଏହାଛଡ଼ା ସ୍ଥାନୀୟ ଜନତାଙ୍କୁ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ତିରୁଚିରାପଲ୍ଲୀଠାରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 2 ଅମୃତ ଭାରତ ଏକ୍ସପ୍ରେସ୍ ସମେତ ଅନ୍ୟ କେତେକ ଟ୍ରେନ୍ର ଶୁଭାରମ୍ଭ କରିବେ ଏ ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି ଏହି ନୂତନ ଟ୍ରେନ୍ ଚଳାଚଳ ଦ୍ୱାରା ତାମିଲନାଡୁ କେରଳ ଆନ୍ଧ୍ରପ୍ରଦେଶ ତେଲଙ୍ଗାନା ଝାଡ଼ଖଣ୍ଡ ଓ ଓଡ଼ିଶାର ଯାତ୍ରୀମାନେ ଉପକୃତ ହେବେ ପୋଦାନୁର୍ ଧାନବାଦ ଅମୃତ ଭାରତ ଏକ୍ସପ୍ରେସ୍ ଦ୍ୱାରା କୋଏମ୍ବାଟୁର୍ର ଶିଳ୍ପାଞ୍ଚଳ ସହିତ ପୂର୍ବ ଭାରତର କୋଇଲା ଏବଂ ଖଣିଜ ସମ୍ପଦରେ ଭରପୁର ଝାଡ଼ଖଣ୍ଡକୁ ସିଧାସଳଖ ସଂଯୋଗ କରାଯାଇପାରିବ ସେହିଭଳି ନାଗରକୟଲ୍ ଚାଲ୍ଲାପଲ୍ଲୀ ଏକ୍ସପ୍ରେସ୍ ହେଉଛି ସମ୍ପୃକ୍ତ ଅଞ୍ଚଳର ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ୍ ଏହି ଟ୍ରେନ୍ ମାଧ୍ୟମରେ ତାମିଲନାଡୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ପ୍ରାୟ 20 ଜିଲ୍ଲା ମଧ୍ୟରେ ସଂଯୋଗ ସ୍ଥାପନ କରାଯାଇପାରିବ ଏହି ଅବସରରେ କେରଳର ସୋରାନୁର୍ କୁଟିପୁରମ୍ ଏବଂ ଚାଙ୍ଗାନାସେରୀ 3 ଅମୃତ ଭାରତ ଷ୍ଟେସନ୍ ସ୍ଥାପନ କରାଯିବ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ପ୍ରାୟ 52 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି 3 ଷ୍ଟେସନ୍ ନିର୍ମାଣ କରାଯାଇଛି ବୋଲି ରେଳ ମନ୍ତ୍ରଣାଳୟ କହିଛି ଭାରତର ସୀମା ସଂଲଗ୍ନ ଦେଶଗୁଡ଼ିକରୁ ପୁଞ୍ଜିନିବେଶ ସମ୍ପର୍କିତ ପରାମର୍ଶବଳୀରେ ସଂଶୋଧନ ପ୍ରସ୍ତାବକୁ ଗତକାଲି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି ଏହାଦ୍ୱାରା ଷ୍ଟାର୍ଟଅପ୍ ଏବଂ ଡିପ୍ ଟେକ୍ଗୁଡ଼ିକର ବ୍ୟବସାୟିକ ପ୍ରକ୍ରିୟାକୁ ଅଧିକ ସୁବିଧା କରିବା ଦିଗରେ ବିଦେଶୀ ପୁଞ୍ଜିନିବେଶ ସହଜରେ ଉପଲବ୍ଧ ହୋଇପାରିବ 60 ଦିନ ମଧ୍ୟରେ ତ୍ୱରିତ ନିଷ୍ପତ୍ତି ମାଧ୍ୟମରେ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ଦ୍ୱାରା ଦେଶରେ ବିନିର୍ମାଣ କ୍ଷେତ୍ରର ଅଧିକ ସମ୍ପ୍ରସାରଣ ହୋଇପାରିବ ଏହାଛଡ଼ା ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବା ସହିତ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ବିଦେଶୀ ପୁଞ୍ଜିନିବେଶ ସହାୟକ ହେବ ବୋଲି ସରକାର କହିଛନ୍ତି ଦେଶର କୃଷି ଏବଂ ଶକ୍ତି କ୍ଷେତ୍ରର ରୂପାନ୍ତରୀକରଣ ଦିଗରେ ସୌର ଜଳସେଚନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମତବ୍ୟକ୍ତ କରିଛନ୍ତି ଗତକାଲି ନୂଆଦିଲ୍ଲୀଠାରେ 4th ଜାତୀୟ କୃଷି ନବୀକରଣୀୟ ଶକ୍ତି ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଯୋଶୀ କହିଛନ୍ତି ଦିନବେଳା କୃଷକମାନେ ଜଳସେଚନ କରିବା ଦିଗରେ ବର୍ତ୍ତମାନର ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଗରେ ସୌରଶକ୍ତିର ଏକ ସ୍ଥାୟୀ ସମର୍ଥନ ରହିଛି ସୌରଶକ୍ତିକୁ କୃଷି ଏବଂ ଘରୋଇ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ସେ କହିଛନ୍ତି ପିଏମ୍ କୁସୁମ ଯୋଜନା ଅଧୀନରେ 10 ଲକ୍ଷରୁ ଉର୍ଦ୍ଧ୍ୱ ସୌର କୃଷି ପମ୍ପ ସ୍ଥାପନ କରାଯାଇଛି ଏତଦ୍ବ୍ୟତୀତ ଦେଶବ୍ୟାପୀ 13 ଲକ୍ଷରୁ ଉର୍ଦ୍ଧ୍ୱ ଗ୍ରିଡ୍ ସଂଯୁକ୍ତ ପମ୍ପଗୁଡ଼ିକୁ ସୌରଶକ୍ତି ଦ୍ୱାରା ପରିଚାଳନା କରାଯାଉଛି ଶ୍ରୀ ଯୋଶୀ କହିଛନ୍ତି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 31 ଲକ୍ଷରୁ ଉର୍ଦ୍ଧ୍ୱ ଘରର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରାଯାଇଛି ସେହିଭଳି ଗତ 1 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ଦେଶରେ ଅଣଜୀବାଶ୍ମ ସୂତ୍ରରୁ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ପ୍ରାୟ 3.5 ଗୁଣା ବୃଦ୍ଧି ପାଇଛି 2014ରେ ଏହି ପରିମାଣ 81 ଗିଗାୱାଟ୍ ଥିବାବେଳେ ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସୁଫଳ ସ୍ୱରୂପ ବର୍ତ୍ତମାନ ଏହା 275 ଗିଗାୱାଟ୍ରେ ପହଞ୍ଚି ପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ
ମୁଁ ନିଖିଲ କହୁଛି। କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଚ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ। ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଯଥାଶୀଘ୍ର ସ୍ୱାଭାବିକ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ରୁଷର ପ୍ରତିବଦ୍ଧତା ଦୋହରାଇଛନ୍ତି। ରାଜନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ରୁଷ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ପୁତିନ୍ ଗତକାଲି ଇରାନ୍ ରାଷ୍ଟ୍ରପତି ମାସାଉଦ୍ ପେଜେସ୍କିଆନ୍ଙ୍କ ସହିତ ଟେଲିଫୋନ୍ ବାର୍ତ୍ତାଳାପ ସମୟରେ କହିଛନ୍ତି। ଉଭୟ ନେତା ସମ୍ପୃକ୍ତ ଅଞ୍ଚଳ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ମଧ୍ୟପ୍ରାଚ୍ୟରେ ଏଭଳି ସମସ୍ୟାକୁ ଅଧିକ ଜଟିଳ କରିବାକୁ ନ ଦିଆଯିବା ଉପରେ ଗୁରୁତ୍ୱ ଦେଇ ରୁଷ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ଶ୍ରୀ ପୁତିନ୍ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ସନ୍ଧ୍ୟାରେ ତାଙ୍କର ଇରାନ୍ ପ୍ରତିପକ୍ଷ ସଇଦ୍ ଆବ୍ବାସ୍ ଆରାକ୍ଚିଙ୍କ ସହିତ ପଶ୍ଚିମ ଏସିଆର ସଦ୍ୟତମ ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଏ ଦିଗରେ ପରସ୍କରକୁ ଅବଗତ କରାଇବା ନିମନ୍ତେ ଭବିଷ୍ୟତରେ ଯୋଗାଯୋଗରେ ରହିବାକୁ ଉଭୟ ସମ୍ମତି ପ୍ରଦାନ କରିଛନ୍ତି। ଗତମାସରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ୍ର ମିଳିତ ସୁରକ୍ଷା ବାହିନୀ ସହିତ ଇରାନ୍ର ଯୁଦ୍ଧ ହେବା ପରଠାରୁ ଏହା ହେଉଛି ଟେଲିଫୋନ୍ ମାଧ୍ୟମରେ ଭାରତ ଓ ଇରାନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ତୃତୀୟ ଆଲୋଚନା। ଡକ୍ଟର ଜୟଶଙ୍କରଙ୍କ ପଶ୍ଚିମ ଏସିଆ ସ୍ଥିତି ସମ୍ପର୍କରେ ତାଙ୍କର ଜର୍ମାନ ପ୍ରତିପକ୍ଷ ଜୋହାନ୍ସ ୱାଡେଫୁଲ୍ ଏବଂ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୁ ହ୍ୟୁଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ଶକ୍ତି କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ସମେତ ଦ୍ୱିପକ୍ଷ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ରଣନୀତିକ ଅର୍ଥନୀତି ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଥିବା ସମ୍ପର୍କରେ ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ପଶ୍ଚିମ ଏସିଆ ଅଞ୍ଚଳର ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯିବା ସହିତ ଭାରତ ଓ ସମ୍ପୃକ୍ତ ଅଞ୍ଚଳ ମଧ୍ୟରେ ସମ୍ଭାବ୍ୟ ବିମାନ ଯାତ୍ରା ଦିଗରେ ସମୟୋଚିତ ପଦକ୍ଷେପ ନିଆଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରବଚ୍ଛିନ୍ନ ସେବା ଉପରେ ପ୍ରାଥମିକତା ଦେଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଗତ ସୋମବାର ଦିନ 45 ବିମାନ ଦ୍ୱାରା ପଶ୍ଚିମ ଏସିଆରୁ 7400ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଯାଇଛି। ସ୍ଥିତି ଅନୁକୂଳ ରହିଲେ ଆଜିଠାରୁ ଏୟାର ଇଣ୍ଡିଆ ପକ୍ଷରୁ ରିୟାଦକୁ ବିମାନ ଉଡ଼ାଣ କରିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ତେବେ ଯାତ୍ରୀମାନେ ସଦ୍ୟତମ ସ୍ଥିତି ସମ୍ପର୍କରେ ଅବଗତ ହେବା ନିମନ୍ତେ ନିଜ ନିଜ ଏୟାରଲାଇନ୍ ସହିତ ଯୋଗାଯୋଗରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଦେଶରେ ଜଳ ସଂରକ୍ଷଣ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଲାଗି ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଶିଳ୍ପାନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଭାରତୀୟ ଶିଳ୍ପ ଜଳ ସମ୍ମିଳନୀର ଏକାଦଶ ସଂସ୍କରଣ ଏବଂ ଫିକି ଜଳ ପୁରସ୍କାରର ତ୍ରୟୋଦଶ ସଂସ୍କରଣରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଜଳର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲାଗି ସିନ୍ଧୁ ନଦୀର ବଳକା ଜଳକୁ ପଞ୍ଜାବ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ ଓ ରାଜସ୍ଥାନକୁ ଯୋଗାଇ ଦେବା ଲାଗି ସରକାର ଯୋଜନା କରୁଛନ୍ତି ବୋଲି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି। ଏତଦ୍ବ୍ୟତୀତ ଜଳଜୀବନ ମିଶନକୁ ସମ୍ପୂର୍ଣ୍ଣ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ଗତକାଲି ଅତିରିକ୍ତ 1.51 ଲକ୍ଷ କୋଟି ଟଙ୍କା ଅନୁମୋଦନ କରିଥିବାରୁ ଜଳଶକ୍ତି ମନ୍ତ୍ରୀ ଏହାର ପ୍ରଶଂସା କରିଛନ୍ତି। ଏହି ଅବସରରେ ଶ୍ରୀ ପାଟିଲ ବିଭିନ୍ନ ବର୍ଗର କୃତି ଅନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି କେରଳମ୍ ଏବଂ ତାମିଲନାଡୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ। ଭାରତର ସୀମା ସଂଲଗ୍ନ ଦେଶଗୁଡ଼ିକରୁ ପୁଞ୍ଜିନିବେଶ ସମ୍ପର୍କିତ ପରାମର୍ଶବଳୀରେ ସଂଶୋଧନ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ। ଦେଶର କୃଷି ଏବଂ ଶକ୍ତି କ୍ଷେତ୍ରର ରୂପାନ୍ତରୀକରଣ ଦିଗରେ ସୌର ଜଳସେଚନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ। ପଶ୍ଚିମ ଏସିଆର ସ୍ଥିତିକୁ ଯଥାଶୀଘ୍ର ସ୍ୱାଭାବିକ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ ଦେଶର ପ୍ରତିବଦ୍ଧତା ଦୋହରାଇଲେ ରୁଷ ରାଷ୍ଟ୍ରପତି ଏବଂ ଦେଶରେ ଜଳ ସଂରକ୍ଷଣ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଶିଳ୍ପାନୁଷ୍ଠାନଗୁଡ଼ିକୁ ଜଳଶକ୍ତି ମନ୍ତ୍ରୀଙ୍କ ଆହ୍ୱାନ। ସମ୍ବାଦ ଶେଷ ହେଲା।